ఆకాశవాణి సంవాద పొడుచుంది చందన్ ఘోష్ ముఖ్య సంవాద. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିଦେଶୀୟ ଗସ୍ତ ଅବସରରେ ତାଙ୍କର ମୋରିଟାନିଆ ପ୍ରତିପକ୍ଷଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ଅଭିଧମ୍ମ ଦିବସ ଓ ପାଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ରମାଗତ ଦ୍ୱିତୀୟ ଥର ଲାଗି ଆଜି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂ ସାଇନି। ଭାରତର ରପ୍ତାନୀ ପରିମାଣ ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ 4.86% ବୃଦ୍ଧି ଏବଂ ଆଇସିସି ମହିଳା T20 ବିଶ୍ୱକପ୍ ପ୍ରତିଯୋଗିତାରେ ଆଜିଠାରୁ ଆରମ୍ଭ ହେବ ସେମିଫାଇନାଲ ପର୍ଯ୍ୟାୟ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ତ୍ରିଦେଶୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ତାଙ୍କର ମୋରିଟାନିଆ ପ୍ରତିପକ୍ଷ ମହମ୍ମଦ ଔଲ୍ଡ ଘାଜୋଆନାଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏତଦ୍ବ୍ୟତୀତ ଶ୍ରୀମତୀ ମୁର୍ମୁ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ପ୍ରତିନିଧିସ୍ତରୀୟ ବୈଠକରେ ମଧ୍ୟ ଯୋଗ ଦେଇଛନ୍ତି। ଆମ ସମ୍ଭାଦଦାତାଙ୍କ ନିକଟରୁ ଏ ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଗତକାଲି 4 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାଧାରଣ ସ୍ୱାର୍ଥ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କ ସହିତ ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷାକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଭାରତ ଓ ମୋରିଟାନିଆ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି। ବିଭିନ୍ନ ତାଲିମ ସମ୍ପର୍କରେ ସହଯୋଗ ବୃଦ୍ଧି ନିମନ୍ତେ ଏବଂ ସରକାରୀ ପାସ୍ପୋର୍ଟ ଥିବା ଅଧିକାରୀ ତଥା କୂଟନୈତିକ ବ୍ୟକ୍ତିତ୍ୱଙ୍କ ଲାଗି ଭିସା ଛାଡ଼ କରିବା ନିମନ୍ତେ ମଧ୍ୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସେଠାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହିତ ଭାବ ବିନିମୟ କରିଥିଲେ। ମୋରିଟାନିଆ ଗସ୍ତ ପରେ ଶ୍ରୀମତୀ ମୁର୍ମୁ ମାଲାୱିକୁ ଯାତ୍ରା କରିଛନ୍ତି। ସେଠାରେ ସେ ଆସନ୍ତା 19 ପର୍ଯ୍ୟନ୍ତ ଅବସ୍ଥାନ କରି ସ୍ଥାନୀୟ ନେତୃବୃନ୍ଦ ଏବଂ ଭାରତୀୟ ବଂଶୋଦ୍ଭବଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଅଭିଧମ୍ମ ଦିବସ ପାଳନ ଏବଂ ପାଲି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ ଉତ୍ସବରେ ଯୋଗଦେବେ। ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ଏହି ଆନ୍ତର୍ଜାତିକ ଅଭିଧମ୍ମ ଦିବସ ପାଳନ କରୁଛି। ଅଭିଧମ୍ମ ଦିବସ ଓ ପାଲି ଭାଷାର ମହତ୍ୱ ସହିତ ବୌଦ୍ଧ ଧର୍ମର ସମୃଦ୍ଧ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ ସରକାରଙ୍କ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମଧ୍ୟ ଏହି ଅବସରରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସଂସଦୀୟ ବ୍ୟାପାର ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଉପସ୍ଥିତ ରହିବେ। ଏହି ଉତ୍ସବରେ 14 ଦେଶର ଶିକ୍ଷାବିତ୍ ଏବଂ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର ଏହି କ୍ଷେତ୍ରର ଯୁବ ବିଶେଷଜ୍ଞମାନେ ଯୋଗଦେବେ। କିଛିଦିନ ପୂର୍ବେ କେନ୍ଦ୍ର ସରକାର ଅନ୍ୟ 4 ଭାଷା ସହିତ ପାଲିକୁ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱୀକୃତି ଦେଇଛନ୍ତି। ଅଭିଧମ୍ମ ଉପରେ ବୁଦ୍ଧଙ୍କ ଶିକ୍ଷା ମୂଳତଃ ପାଲି ଭାଷାରେ ଉପଲବ୍ଧ ହେଉଛି। ବରିଷ୍ଠ ବିଜେପି ନେତା ନାଏବ ସିଂ ସାଇନି କ୍ରମାଗତ ଦ୍ୱିତୀୟ ଥର ଲାଗି ଆଜି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବ ପଞ୍ଚକୁଲାସ୍ଥିତ ଶାଲିମାର ପଡ଼ିଆରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏନ୍ଡିଏର ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ଗତକାଲି ଶ୍ରୀ ସାଇନି ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତରାୟଙ୍କୁ ଭେଟି ନୂତନ ସରକାର ଗଠନ ଲାଗି ଦାବି ଜଣାଇଥିଲେ। ହରିୟାଣାର ବିଧାନସଭା ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଶ୍ରୀ ସାଇନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ଶ୍ରୀ ସାଇନି କହିଛନ୍ତି ରାଜ୍ୟରେ 24,000 ସରକାରୀ ପଦବୀ ଲାଗି ଅନୁଷ୍ଠିତ ପରୀକ୍ଷାର ଫଳାଫଳ ଆଜି ଘୋଷଣା କରାଯିବ। ହରିୟାଣା ଲୋକସେବା ଆୟୋଗ ଏବଂ ରାଜ୍ୟ କର୍ମଚାରୀ ନିଯୁକ୍ତି ଆୟୋଗଙ୍କ ପକ୍ଷରୁ ଚୟନ କରାଯାଇଥିବା ଏହି ପ୍ରାର୍ଥୀଙ୍କୁ ନିଜ ନିଜର ଚରିତ୍ର ଏବଂ ମେଡିକାଲ ପ୍ରମାଣପତ୍ର ଦାଖଲ କରିବା ଲାଗି ଅତିରିକ୍ତ ସମୟ ଦିଆଯିବ ବୋଲି ଶ୍ରୀ ସାଇନି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଏନ୍ଡିଏ ଶାସନାଧୀନ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କର ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ବିଜେପି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନିଙ୍କ ଶପଥ ଗ୍ରହଣ ସମାରୋହ ପରେ ପରେ ଏହି ବୈଠକ ଆରମ୍ଭ ହେବ। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେବେ। ସମ୍ବିଧାନ କା ଅମୃତ ମହୋତ୍ସବ ପାଳନ ସମେତ ଜାତୀୟ ବିକାଶ ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ବିଜେପି ନେତୃତ୍ୱରେ 13 ରାଜ୍ୟରେ ସରକାର ଶାସନ କରୁଥିବା ବେଳେ ଏହାର ମେଣ୍ଟ ସରକାର ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ବିହାର, ସିକିମ୍, ନାଗାଲାଣ୍ଡ ଓ ମେଘାଳୟରେ ଶାସନ କରୁଛନ୍ତି। ଆକାଶବାଣୀରୁ ଭାରତର ରପ୍ତାନୀ କାରବାର ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ 4.86% ବୃଦ୍ଧି ପାଇଛି। ଗତବର୍ଷ ଏହି ସମୟ ମଧ୍ୟରେ ରପ୍ତାନୀ କାରବାର 375 ବିଲିୟନ୍ ଡଲାର ଥିବାବେଳେ ଚଳିତ ବର୍ଷ ଏହି ପରିମାଣ 393.22 ବିଲିୟନ୍କୁ ବୃଦ୍ଧି ପାଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ନେଦରଲ୍ୟାଣ୍ଡ, ସଂଯୁକ୍ତ ଆରବ ଏମିରେଟ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ଜାପାନକୁ ମୁଖ୍ୟତଃ ରାସାୟନିକ ଓ ବୟନ ଉତ୍ପାଦ, ଔଷଧ, ପ୍ଲାଷ୍ଟିକ୍ ଓ ବିଭିନ୍ନ ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନୀ କରାଯାଇଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ନୀତି ଆୟୋଗ ପକ୍ଷରୁ ଆଜିଠାରୁ ନୂଆଦିଲ୍ଲୀରେ ଦୁଇଦିନିଆ ଆନ୍ତର୍ଜାତିକ ମିଥାନଲ୍ ସେମିନାର ଓ ଏକ୍ସପୋ 2024 ଆୟୋଜିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ମିଥାନଲ୍ ଇନ୍ଷ୍ଟିଚ୍ୟୁଟ୍ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଶ୍ୱରେ ମିଥାନଲ୍ ଉତ୍ପାଦନ, ପ୍ରୟୋଗ ଏବଂ ଆନୁଷଙ୍ଗିକ ବୈଷୟିକ ବିକାଶ ସମ୍ପର୍କିତ ପ୍ରକଳ୍ପ, ଉତ୍ପାଦ ଏବଂ ଗବେଷଣା ଓ ବିକାଶ ପଦକ୍ଷେପର ଅଗ୍ରଗତି ଉପରେ ଏଥିରେ ଆଲୋଚନା କରାଯିବ। ବିଶ୍ୱ ଶକ୍ତି କ୍ଷେତ୍ରରେ ମିଥାନଲ୍ର ଭୂମିକା ଏବଂ ଅଙ୍ଗାରକ ସହିତ ମିଥାନଲ୍ର ବ୍ୟବହାର ସମ୍ପର୍କରେ ଏହି ସେମିନାରରେ ଆଲୋଚନା କରାଯିବ। ରାମାୟଣର ରଚୟିତା ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ମହର୍ଷି ବାଲ୍ମୀକି ମଧ୍ୟ ସଂସ୍କୃତ ଭାଷାର ପ୍ରଥମ କବି ବା ଆଦିକବି ଭାବେ ପରିଚିତ। ଏହି ଅବସରରେ ଆଜି କେତେକ ସ୍ଥାନରେ ଧାର୍ମିକ କାର୍ଯ୍ୟକ୍ରମ ସହ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀଙ୍କ ନାମ ତାଲିକା ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ। କାନାଡ଼ା ପକ୍ଷରୁ ଭାରତ ଏବଂ ଭାରତୀୟ କୂଟନୀତିଜ୍ଞମାନଙ୍କ ବିରୁଦ୍ଧରେ କରାଯାଇଥିବା ଅଭିଯୋଗର କୌଣସି ପ୍ରମାଣ ତଦନ୍ତ ଆୟୋଗଙ୍କ ନିକଟରେ ଦାଖଲ କରାଯାଇ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ କହିଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ପକ୍ଷରୁ ଏ ସମ୍ପର୍କିତ ପ୍ରମାଣ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଛି କି ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ ଏହା କହିଛନ୍ତି। ପ୍ରମାଣ ଦାଖଲ ନ କରାଯିବା ଦ୍ୱାରା ଏହି ପ୍ରସଙ୍ଗରେ ଭାରତର ମତାମତ ସଠିକ୍ ବୋଲି ସେ କହିଛନ୍ତି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେବ। ପ୍ରଥମ ସେମିଫାଇନାଲ୍ ଦୁବାଇଠାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଆସନ୍ତାକାଲି ଦ୍ୱିତୀୟ ସେମିଫାଇନାଲ୍ରେ ୱେଷ୍ଟଇଣ୍ଡିଜ୍ ଏବଂ ନ୍ୟୁଜିଲାଣ୍ଡ ପରସ୍କରକୁ ଭେଟିବେ। ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗର ପ୍ରି କ୍ୱାର୍ଟର ଫାଇନାଲ୍ରେ ଆଜି ଭାରତୀୟ ଖେଳାଳି ପିଭି ସିନ୍ଧୁ ଚୀନ୍ର ହାନ୍ ଉଇଙ୍କୁ ଭେଟିବେ। ଭାରତୀୟ ସମୟ ଅପରାହ୍ନ 1:50 ଏହି ମ୍ୟାଚ୍ ଆରମ୍ଭ ହେବ। କାଠମାଣ୍ଡୁରେ ଚାଲିଥିବା ସାପ୍ ମହିଳା ଫୁଟବଲ ଚାମ୍ପିଅନ୍ସିପ୍ 2024 ଭାରତ ଆଜି ଏହାର ପ୍ରାରମ୍ଭିକ ମ୍ୟାଚ୍ରେ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 5:15 ଆରମ୍ଭ ହେବ। ଗ୍ରୁପ୍ ଏରେ ଭାରତ, ପାକିସ୍ତାନ ଓ ବାଂଲାଦେଶ ସ୍ଥାନ ପାଇଛନ୍ତି। ମୋଟ 7 ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆସନ୍ତା 30 ଦିନ ଅନୁଷ୍ଠିତ ହେବ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବାର ଆଶା କରାଯାଉଛି। ଏହି ମ୍ୟାଚ୍ର ପ୍ରଥମ ଦିନର ଖେଳ ଗତକାଲି ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆସନ୍ତା 24 ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏବଂ ତୃତୀୟ ତଥା ଅନ୍ତିମ ଟେଷ୍ଟ ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମ୍ରେ ନଭେମ୍ବର 1 ଖେଳାଯିବ। ପୂର୍ବରୁ ଭାରତ ଟେଷ୍ଟ ସିରିଜ୍ରେ ବାଂଲାଦେଶକୁ 2-0 ପରାସ୍ତ କରିଥିବା ବେଳେ ନ୍ୟୁଜିଲାଣ୍ଡ 2-0 ଶ୍ରୀଲଙ୍କାକୁ ପରାସ୍ତ କରିସାରିଛି। ମାନ୍ୟତା ଅନୁଯାୟୀ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ନ୍ୟୁଜିଲାଣ୍ଡ 6 ସ୍ଥାନରେ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିଦେଶୀୟ ଗସ୍ତ ଅବସରରେ ତାଙ୍କର ମୌରିଟାନିଆ ପ୍ରତିପକ୍ଷଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ଅଭିଧମ୍ମ ଦିବସ ଓ ପାଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ରମାଗତ ଦ୍ୱିତୀୟ ଥର ଲାଗି ଆଜି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂହ ସାଇନି। ଭାରତର ରପ୍ତାନୀ ପରିମାଣ ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ 4.86% ବୃଦ୍ଧି ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାରେ ଆଜିଠାରୁ ଆରମ୍ଭ ହେବ ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।